ମୁଁ କିଛି ଖାଇବିନି ରେ ଅଜୁ, ତୁ ତୁ ଆଉ ମତେ ବଳା ନା।
ଛି ସୁଲି ମାଉସୀ, ତୁ ବି ବିଜୁ ପରି ଅଝଟ କରୁଛୁ। ଅଖିଆ ଆପେ ଆଉ କେତେ ଦିନ ରହିବୁ? ସହଜେ ତ ତୋ ଦେହ ଭଲ ରହୁନି, ତା ଉପରେ ପୁଣି ଏତେ ଚିନ୍ତା କଲେ।
ତୁ କାହୁଁ ବୁଝିବୁ ବାବୁ,
ବିଜୟ ପାଇଁ ତୁ କାହିଁକି ଏତେ ବ୍ୟସ୍ତ ହଉଛୁ ମାଉସୀ? ସେ କଣ ଛୋଟ ପିଲାଟିଏ ହେଇଛି? ଦେଖ ପୁଣି କାନ୍ଦିଲୁ। ହ୍ୟାଲୋ ମାଉସୀ, ଏମିତି କନ୍ଦାକଟା କଲେ କ'ଣ ବିଜୁ ଲେଉଟି ଆସିବ? ତାକୁ ମୁହଁ ଦେଇ ମୁଣ୍ଡରେ ବସେଇଥିଲୁ, ଦେଖିଲୁ ସେ କ'ଣ କଲା? ହ୍ୟାଲୋ ମାଉସୀ, ଏ ମିଛ ମାୟା ସଂସାରରେ କେହି କାହାରି ନୁହନ୍ତି, ବୁଝିଲୁ?
କିଲା ଭଠାଳିଲେ କହ, ଆଉ ତୋର ଆଖିଲୁ ହ ମାଉସୀ ଲୋ, ତୁନି ହ ମାଉସୀ ଲୋ। ଜାଲାଗି ବିକଳତି ଦେଖିଲୁ ତମତି ଗତି, ଜାଲାଗି ବିକଳତି ଦେଖିଲୁ ତମତି ଗତି, ରକତକୁ ଏଡ଼ିଛି ଯେ ସରିକି ହେବାକୁ ପୁଅ ମାଉସୀ ଲୋ, ତୁନି ହ ମାଉସୀ ଲୋ। କାଳ ମନ୍ଦଟେ ଜାଣ, ତୋ ଦୁଃଖ କି ପୁଛେ ଆନ, କାଳ ମନ୍ଦ ଅଟେ ଜାଣ, ତୋ ଦୁଃଖ କି ବୁଝେ ଆନ, ବାଲି ବନ୍ଧର କି ବକି ସେ ପରା ବହିଲା ସୁଅ ମାଉସୀ ଲୋ, ତୁନି ହ ମାଉସୀ ଲୋ।
ନାଇଁ ନାଇଁ, ତୁ ସେମିତି କହନି ରେ ଅଜୁ, ମୋ ମନ କହୁଛି ସେ ନିଶ୍ଚୟ ଫେରି ଆସିବ।
ଛାତିକି ପଥର କରିଲ ସୁନୀ ମାଉସୀ। ବିଜୁ ଛୋଟ ଛୁଆ ନୁହେଁ ଯେ କେହି ତାକୁ ଶିଖେଇ ମନେଇ ଏ ଘରୁ ବିଦା କରିଦେଇଛି। କହନ୍ତିନି କ୍ଷୀର ଉତୁଲିଲେ ଚୁଲିଲେ ପଶେ, ଦେଖିବୁ ରହ ହାତରୁ ଧନ ସରିଗଲେ ଖାଇବା ବିନା ସେ କେମିତି ଡହଳ ବିକଳ ହବ।
ତୁ ଭଲା ଯାଇ ଟିକେ ଘୁରି ଆସନ୍ତୁ, ସହର ବଜାର ଜାଗା ସହଜେ ତ ବିଜୁର ଭୋଳା ମନ।
ଆଉ କହନିଲ ମାଉସୀ, ଖାସ ତୋରି ମୁହଁ ପାଇ ପିଲାଟା ଖରାପ ହେଇଗଲା। ଗେଲ ବସର ପୁତୁରାକୁ ପଦେ କଡା କଥା କହିଦେଲେ ତୋ ଛାତି ଫାଟି ଯାଉଥିଲା ପରା, ଦେଖିଲୁ ତ ସେ କେମିତି କୂଳର ନାଁ ପକେଇଲା।
ଆରେ ମୁଁ କଣ ଜାଣିଥିଲି ଶେଷରେ ସେ ଏଇ ମତେ ଧରିବ ବୋଲି?
ଜାଣିଥା କି ନ ଜାଣିଥା, ଏଇନେ ସେ କଥା ହୋଇ ଭୋକ ଉପାସରେ ଦିନ କାଟୁଛୁ କାହିଁକି?
ନାଇଁ ରେ ଅଜୁ, ମୁଁ କଣ କହୁଥିଲି କି ତୁ ଯାଇଥାରେ ଦେଖି ଆସନ୍ତୁନି ଟୋକାଟା ଗଲା କୁଆଡେ।
ଯାଉ ସେ ନର୍କକୁ, ମୁଁ ତାକୁ ଖୋଜିବାକୁ ଯାଇପାରିବିନି କହିଦଉଛି।
ଆରେ ଅଜୁ ଶୁଣ, ଅଜୁ ଅଜୁ
ଇଏ ତ ଗଲା ଗାଁ ଗହଳର କଥା। ମାଠୁ ବଳି ସ୍ନେହ ଦେଇ ଯୋଉ ମା ଛେଉଣ୍ଡ ବିଜୁକୁ ତା ମାଉସୀ ମଣିଷ କରିଥିଲା, ସହରୀ ବାବୁ ଭାଇ ସେ ଏବେ କଣ କରୁଛି ସହରରେ?
ସୁଜନେ ତେଣେ ଲାଗିଛି ନାଟ, ସୁଜନେ ତେଣେ ଲାଗିଛି ନାଟ, ସୁଜନେ ଧନ ପାଇଁ ମନ ଗଗନେ ଉଡୁଛି, ଧନ ପାଇଁ ମନ ଗଗନେ ଉଡୁଛି, ମାନୁ ନାଇଁ ସିଏ ବାଟ ଅବାଟ, ସୁଜନେ ତେଣେ ଲାଗିଛି ନାଟ, ସୁଜନେ। କିଏ କହେ ଆସ ମୋ ସାଥେ, ବଡ଼ ପଣ ଅଛି ମୋ ହାତେ, କିଏ କହେ ଆସ ମୋ ସାଥେ, ବଡ଼ ପଣ ଅଛି ମୋ ହାତେ, ମୁଁ ଦେବି ଶିଖାଇ, ମୁଁ ଦେବି ଦେଖାଇ, ମୁଁ ଦେବି ଶିଖାଇ, ମୁଁ ଦେବି ଦେଖାଇ, କେଡ଼େ ମୌଜଏ ଦୁନିଆ ହାଟ, ସୁଜନେ ତେଣେ ଲାଗିଛି ନାଟ, ସୁଜନେ। ପୁରୁଣା ତ ଗଲା ପାସର, ନୂଆ ଭେକ ନୂଆ ବ୍ୟବହାର, ହଁ ପୁରୁଣା ତ ଗଲା ପାସର, ନୂଆ ଭେକ ନୂଆ ବ୍ୟବହାର, ତାହାରି ଭିତରେ ଜଳକା ହୋଇସେ, ତାହାରି ଭିତରେ ଜଳକା ହୋଇସେ, ଖୋଜି ବୁଲୁଛି ତା ମୁକତି ବାଟ, ସୁଜନେ ତେଣେ ଲାଗିଛି ନାଟ, ସୁଜନେ ତେଣେ ଲାଗିଛି ନାଟ, ସୁଜନେ।
ବୁଦିଆ, ଏ ବୁଦିଆ, ବୁଦିଆ।
ହଜୁର,
ତୁ କାନକୁ ଶୁଭୁନି କିରେ?
ହଜୁର, ଆଖିକି ଦୁରୁଷ ହଉନି ପରା?
ସମସ୍ତଙ୍କୁ ଖବର ଦେଇଛୁ?
ହଁ ହଜୁର, ସମସ୍ତଙ୍କୁ କହିଦେଇ ଆସିଛି। ହେଲେ
ହେଲେ ହେଲେ କଣ
ହଜୁର, ସେ ନାଚବାଲିଟା ଜମା ମଙ୍ଗିଲାନି।
କଣ କହିଲୁ, ମଙ୍ଗିଲାନି? ତେବେ କଣ ଆଜି ଆସରେ ଜମ୍ବନି?
ମୁଁ କେମିତି କହିବି ହଜୁର?
ନା, ତୋ ଦେଇ ଖଡା ବି ସିଝିବନି
ହଜୁର।
ହାଁଟା କରି ମୁହଁକୁ ଅନେଇଛୁ କଣ?
ଆଉ କଣ କରିବି ହଜୁର,
ମୋ ମୁଣ୍ଡ କରିବୁ କଥ କୋଠିକାର।
ମୋ ଉପରେ କାଇଁ ଖପା ହଉଛ ହଜୁର? ସିଏ ତ କହିଲା ଏତେ ଅଳ୍ପ ଟଙ୍କାରେ ନାଚିବନି ବୋଲି, ମୁଁ ଆଉ କଣ କରିଥାନ୍ତି?
ଆରେ ମୂର୍ଖ, ତୋ ମାଲିକର କଣ ଟଙ୍କା ଅଭାବ ହେଇଛି? ସେତିକିରେ ରାଜି ହେଲାନି ତ, ଆହୁରି ବେଶୀ ଟଙ୍କା ମିଳିବ ବୋଲି କହିଥାନ୍ତୁ
ହଜୁର। ମୁଁ ହେଲେ ଚାକର ବାକର ଲୋକ, ନିଜ ମନକୁ କେମିତି ଭାଉ ଛିଣ୍ଡେଇଥାନ୍ତି କହିଲେ?
ଏତକ କରିପାରିବୁନି, ଖାଲି ତୁହକୁ ତୁହ ଚୌକସ ଭୋଜନ ପକେଇପାରିବୁ।
ଆହା, ତାକୁ ଗାଳି ଦେଲେ କଣ ହବ କହିଲୁ ବିଜୟ? ସେ ତୋ ବିଚାରା ହୁକୁମର ଚାକର।
ହେଲେ ରାଜୁ, ନାଚ ଗୀତ ନହେଲେ ଆଜିର ଆସର ଜମ୍ବ କେମିତି କହିଲୁ?
ତୁ ମୋଟେ ବ୍ୟସ୍ତ ନା, ସବୁ ଠିକ ହେଇଯିବ।
କେମିତି
ଟଙ୍କା ବୁଝିଲୁ? ଟଙ୍କା ମୁହଁ କରେ ବଙ୍କା। ଆରେ ଭାଇ, ଭାତ ଥିଲେ କେତେ କାଉ ଆସିବେ, ଜଣେ ନହେଲା ତ କଣ ହେଇଗଲା ସେଠୁ?
ତମେ ଠିକ କହିଛ ବାବୁ,
ତୁ ଚୁପ କର ଯାଠୁ। ହଁ ଭାଇ ରାଜୁ, ସେ ତ ମଙ୍ଗିଲାନି, କାହାକୁ ଆଉ ଆଣିବା କହିଲୁ?
ଆହା, ପୁଣି ତ ବ୍ୟସ୍ତ ହେଲୁ ଆଉ। ଶୁଣ, ଆଜି ଆଉ ଏଠି ଆସର ହବନି।
ଆଉ
ଆଜି ତତେ ଗୋଟେ ନୂଆ ଜାଗାକୁ ନେଇଯିବି, ଦେଖିବୁ ସେଠି କି ମଜା ହବ, ଖାଲି ଜଜାତିଟା ଟିକେ ଆସିଯାଉ।
ଏଇତ ମୁଁ ଆସିଗଲି ବନ୍ଧୁ।
ଆରେ ଜଜାତି, ସବୁ କଥା ଠିକଣା କଲୁ ତ?
ଠିକଣା ନ କରି କଣ ମୁଁ ଆସିଥାନ୍ତି?
ତେବେ ଏଥର ବିଜୟ ଚାଲ ଯିବା।
ହଉ। ଆରେ ବୁଦିଆ,
ହଜୁର
ମୁଁ ଯାଉଛି, ଫେରୁ ଫେରୁ ଅନେକ ରାତି ହବ, କେହି ଖୋଜିଲେ କହିବୁ କାଲି ସକାଳେ ଆସିବେ।
ହଉ ହଜୁର।